ଆସିଗଲେ ବେଣୁ ଧର ଆସିଗଲେ ତୋର ଭଲ କରି ତୋ ବେଣୁ ବଜେଇ ଦେ ଏକା ଫୁଙ୍କାରେ ଯେମିତି ରେଣୁକା ସୁନ୍ଦରୀ ମନଟାକୁ କିଣି ଆଣିବୁ
ତେରିକା ପୋଖରୀ ଘାଟରେ ଏତେ ଗୁଡାଏ ଝିଅ ଏକାଠି ହେଇ ଗାଧୋଉଛନ୍ତି ସେଥିରୁ ରେଣୁକା କିଏ ଜାଣିବେ କେମିତି
ଦେଖ ଆରେ ଯୋଉ ଝିଅଟି ସବୁଠାରୁ ବେଶୀ ଗୋରି ଏଇ ଓଦା ଲୁଗାଟା ତା ଗୋରା ଦେହରେ ଚଢେଇ କେତେ ସୁନ୍ଦର ଦିଶୁଛି ବୁଝିଲୁ ସେଇ ପରା ରେଣୁ ଦେଖୁନୁ ଅଣ୍ଟାରେ ଲୁଗା କାନିଟା କେମିତି ଗୁଡଉଛି
ସେ ଗୋଲାପି ରଙ୍ଗର ଛିଟ ଶାଢୀ ଯିଏ ପିନ୍ଧିଛି ସେଇ
ସେଇ ବୁଝିଲୁ ସେଇ ଦିନେ ତୋ ସ୍ତ୍ରୀ ହବ ଦେଖ ବେଣୁ ଆଖି ପୁରେଇ ଦେଖ ପଛରେ ଯେମିତି ମୋ ଦୋଷ ନ ଦଉ
ନିତ୍ୟାରେ ନିତ୍ୟା ମନ ହଉଛି ତା ପାଖକୁ ଟିକେ ଚାଲି ଯାଆନ୍ତି ରେ ଯଦି ତୁ ଟିକେ ଟିକେ ସାହସ ଦିଅନ୍ତୁ ନା ଛେଳି ଗୋଠରେ ବାଘ ପଶିଲା ଭଳିଆ ଘାବୁରେଇକି ପଶିଯାନ୍ତି
ଇଏ କଣ ଆମ ଗାଁ ହେଇଛି ପର ଗାଁରେ ଏମିତି ହେଲେ ପିଠିରେ ଗୋପାଳି ଭାଜିବା ଛଡା ଆଉ କିଛି ହବ ନାହିଁ
ନିତ୍ୟା ନିତ୍ୟାରେ ମୁଁ ଭାରି ଉଚ୍ଚ କପାଳିଆ ଏଭଳି ସୁନ୍ଦରୀ ଝିଅ ମୋ ଭାଗ୍ୟରେ ଥିଲା ବୋଲି ମୁଁ ମୋଟେ ବିଶ୍ୱାସ କରିପାରୁନାହିଁ ରେ
ଆରେ ନିତ୍ୟାନନ୍ଦ ହେଲି ମୁଁ ଆନନ୍ଦ ଦେଖି ରେଣୁ ମନ୍ଦ ଗତି ହାସରୁ ତାହାର ମକରନ୍ଦ ଧାର ଅବିରତେ ଝରୁଛନ୍ତି ମନ ହେଉଛି ମୋର ଏ ମନ ହେଉଛି ମୋର ଏବେ ହେଇଯିବି କି ଭର
ଆବେ ଭର ହବୁ କାହିଁକି ମହୁମାଛି ହେଇଯାଉନୁ
ତେରେ ଛା ନଜର ଘାଇଲା କରୁଛି ଦେହରେ ବିଜୁଳି ଖେଳେ ଖଣ୍ଡା ଧାର ପରି ସଳଖ ନାକରେ ସୁନା ନାକ ଝରା ଝଳେ ଯଦି ନ ପାଏ ତାକୁ ଯଦି ନ ପାଏ ତାକୁ କାଇଁ ରଖିବି ଏଇ ପ୍ରାଣକୁ
ଥୟଧର ବେଣୁ ନିଶ୍ଚେ ଦିନେ ପାଇବୁ ରେଣୁ ତେବେ ଗୋଟେ ଭୋଜିଟା ଜମାଣିଆ ହବ ନା ଆଉ ଗୋଟେ କାମ କର
କଣ
ତୁ ଆମ ହଳଦେଇ ଠାକୁରାଣୀଙ୍କ ପାଖରେ ବୋଦାବଳି ମାନସିକ କର ମାନେ ଦେଖିବୁ ତୁ ନାଇଁ 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 କରୁଥିବୁ ହେଲେ କନ୍ୟା ପକ୍ଷ ତୋ ପଛରେ ଗୋଡେଇ ଦେବେ
ଠିକ ଅଛି ବୋଦା ମାନସିକ କଲି
ହେଲେ ନିତ୍ୟା ରେଣୁ ତାକୁ ମୁଁ ପାଶରି ପାରୁନାହିଁ ରେ ନିତ୍ୟାନନ୍ଦ ତାର ଯୋଉ ଗୋରା ଗୋରା ଚକ୍ ଚକ୍ ଦେହ ଚକିତା ଠେକୁଆ ପରି ଚାହାଣି ଆଉ କମର ନହକା ଚାଲି ଲାଲ ଟୁକ୍ ଟୁକ୍ ଓଠ ଦୁଇଟିକୁ ମେଲେଇ ସେ ଯେତେବେଳେ 32 ଯାକ ଦାନ୍ତ ଦେଖେଇ ହସି ଦିଏ ନା ତା ଦୁଇ ଗାଲରେ ପରା ଦୁଇଟି ଭଉଁରୀ ଗାତ ହେଇଯାଏ ରେ ଗାତ ହେଇଯାଏ
ମୁଁ ଦେଖୁଛି ତୁ ଗୋଟେ ଅତ୍ୟଧିକ ଭାବ ବିହଳ ହେଇଯାଉଛୁ ଏଇଠି ଇଏ ପରା ପର ଗାଁ ବୁଝିଲୁ ପର ଝିଅଙ୍କୁ ଗାଧୁଆ ଘାଟରେ ଆମେ ଲୁଚି ଲୁଚି ଦେଖିବା କଥା ଯଦି କେହି ଜାଣେ ମାନେ ଆମ ପିଠୁରୁ ଆମେ 17 ପରସ୍ତ ଚମଡା ଉତାରି ଦେବେ ବିରାଡି ଭଳି ତୁ ଆଉ ଏତେ ଓଠ ଚାଟ ନା ବେଳୁ ଧର ବୁଝିଲା
ରେଣୁ ଗାଧେଇ ସାରି ଘରକୁ ବାହାରିଲାଣି ଦେଖିଲୁ ପହଞ୍ଚ ଉପରେ ଉଠିଲା ବେଳେ ତା ଅଙ୍ଗ ଭଙ୍ଗୀ କେମିତି ଦୁଶୁଛି
ବୁଝିଲୁ ରେଣୁ ବାବା ମୁଁ ଯାହା ଦେଖୁଛି ବାହାଘର ପରେ ତୁ ରେଣୁକୁ ଛାଡି ମୋଟେ କୁଆଡୁ ଯିବୁ
ନାଇଁ
ତୋରି ମୁହଁକୁ ଡାହାଣାଙ୍କ ଭଳିଆ ଚାହିଁକି ଘରେ ବସିଥିବୁ ବୁଝିଲା ବେଣୁ ତୋର ଚାଲ ଏଥର ଯିବା ସେମାନେ ତ ଗଲେଣି ଆମେ ଏଠାରେ ତୁଠ ପାହାଚରେ ପଥର ଗଡିବା କାହିଁକି ଇଏ ବେଣୁ ଗୋଟେ କଥା
କଣ
ଇଏ ବାହାଘର ପରେ ତୁ ହଳଦେଇ ଠାକୁରାଣୀଙ୍କ ପାଖରେ ବଳି ପକେଇବୁ ହେଲେ କାଲି ସକାଳୁ ଗାଧେଇ ପାଧେଇ ଆମ ଗୋପୀନାଥଙ୍କ ପାଖରେ ହାଣ୍ଡିଏ ରାବିଡି ଭୋଗ ଲଗେଇଦେ ବୁଝିଲୁ ସିଧା ମନ୍ଦିରକୁ ପଶିଯାଇ ଠାକୁରଙ୍କ ଆଗରେ ହାଣ୍ଡିଟା ଥୋଇଦେଇ ଆଖି ବୁଝି ମୁଣ୍ଡିଆ ମାରିବି
ଆଚ୍ଛା ଇଏ ନିତ୍ୟା ଇଏ ମୁଁ ଖାଲି ମୁଣ୍ଡିଆ ମାରିବି ନା ଆଉ କିଛି କହିବି
ଆରେ କହିବୁ ନାହିଁ କେମିତି ତୋ ମନ କଥା ସବୁ ଗୋଟି ଗୋଟି କରି ଖୋଲି ଠାକୁରଙ୍କୁ ବୁଝେଇ ସୁଝେଇ କହିବୁ ଦେଖିବୁ ବୁଝିଲୁ ଠାକୁର ନିଶ୍ଚୟ ତୋ କଥାରେ ଉତ୍ତର ଦେବେ କାରଣ ସେ ହେଲେ ଗୋପୀନାଥ ଆଉ ତୁ ବେଣୁଧର ଗୋପୀନାଥ ବେଣୁଧର ମାନେ ଦୁହିଁଙ୍କ ଭିତରେ ଗୋଟେ ଘନିଷ୍ଠ ସମ୍ପର୍କ ବୁଝିଲୁ
ନାଇଁ ନାଇଁ ବୋ ଏତିକିରେ ଜମା ହବ ନାଇଁ ତୁ ଗୋଟେ କାମ କର ଆଉ 50 ମୁଦ୍ରା ମତେ ଦେ
ନାଇଁ ମୋ ବାପାଟା ପରା, ସେତିକିରେ ତୁ କାମ ଚଳେଇଦେ ପୁଅ, ଆଉ ମୋ ପାଖରେ ନାହିଁ। ଟଙ୍କାଏ ଦି ଟଙ୍କା କରି ତୋ ବାପାଙ୍କ ପକେଟରୁ ଲୁଚେଇ ଚୋରେଇ ଏତିକି ରଖିଥିଲି, ଆଉ କୋଉଠୁ ଆଣିବି କହିଲୁ?
କି କଥା କହୁଛୁ, ମୁଁ ଜମା ବୁଝିପାରୁନି। ଆରେ ଏ 50 ଟଙ୍କା ଯେମିତି ବାପାଙ୍କ ପକେଟରୁ ଲୁଚେଇ ଚୋରେଇ ଆଣିଥିଲୁ, ଆଉ 50 ଟଙ୍କା ସେମିତି ବାପାଙ୍କ ପକେଟରୁ ମାରି ଆଣିବୁ କଣ?
କିରେ ବେଣୁଆ, ହେ ବେଣୁଆ, ଆରେ କିଏ କାହା ପକେଟ ମାଇଲା କି? ନାଇଁ
ନାଇଁ, ଇଏ ବାପା 100 ଟଙ୍କା ଦରକାର ଥିଲା ତ ବୋଉକୁ ମାଗୁଥିଲି। ବୋଉ କହୁଛି ମୁଁ କଣ ପକେଟ ମାର କରିବି?
ସବୁ ଶୁଣିଛି, ବୁଝିଲୁ, ମୁଁ ସବୁ ଶୁଣିଛି। ଯଦି ନାହିଁ ତତେ 50 ଟଙ୍କା ଦେଲା କେମିତି?
ହଲୋ ମା, ହଲୋ, ଇଏ 50 ଟଙ୍କା ମୋ ଜୀବନରେ ଆଗ ମୁଁ ଦେଖିଲିଣି ନା। ଆଜି ନଈକୂଳରୁ 50 ପଇସା ଟିଏ ପାଇ କାନିରେ ବାନ୍ଧିଥିଲି, ସେଇ କଥା ଆମେ ମା ପୁଅ ହଉଥିଲୁ, ତମକୁ ଶୁଭିଲା 50 ଟଙ୍କା? ତମର ସେ କାନ ନା ଆଉ କଣ ବା?
ନାଇଁ କାନ ନୁହ, କୁଲା କୁଲା। ଛାଡ଼, ହଁ କିଏ ତମ ସାଙ୍ଗରେ ତର୍କ କରିବ? ଇଏ ରୋଷେଇ ସଇଲାଣି, ଖାଇବାକୁ ବାଢିଲ?
କୁଆଡେ ଯିବ ନା କଣ?
ଭୁବନେଶ୍ୱର ଯିବି।
ନାଇଁ ମୁଁ କଣ କହୁଥିଲି କି,
ପଟିଆ ଯିବ ଏଇଆ ନା?
ନାଇଁ ମ,
ଆଉ
ବେଣୁ 100 ମାଗୁଥିଲା ତ?
100 କିରେ ବେଣୁ?
ବାପା
ହଠାତ 100 ମୁଦ୍ରାକୁ ସ୍ମରଣ କଲୁ ଯେ ବାପା।
ବାପା ହେ ପଚାର ନା କାରଣ, ବାପା ହେ ପଚାର ନା କାରଣ, 9 ନାହିଁ କି 6 ବି ନାହିଁ, ଏକା ମୁହିଁ ତୁମ କୂଳ ନନ୍ଦନ। ବାପା ହେ ପଚାର ନା କାରଣ, ବାପା ହେ ପଚାର ନା କାରଣ,
ତୁ ନିଷ୍କଣ୍ଟଙ୍କ ରାଜ୍ୟ ଭୋଗ କରିବା ପାଇଁ ମୁଁ ଏଇ ଉପାୟ କରିଛି ପୁତ୍ର ବେଣୁଧର।
ଯାହା ଖାଇଥିବ ନିଜ ପେଟ କୁହେ, ଯାହା ରଖିଥିବ ଚୋର ଖଣ୍ଟକୁ, ଯଦି ବା କରିବ ମୋ ପାଇଁ କପଟ, ରଖିବ ମୋହର କୋଉ ଆଣ୍ଟକୁ, 100 ପାଇଁ ଏତେ ଭିଡ଼ା ଭିଡ଼ି, ଧିକ ଧିକ ମୋର ପୋଡ଼ା ଜୀବନ। ବାପା ହେ ପଚାର ନା କାରଣ, ବାପା ହେ ପଚାର ନା 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 ନା।
କିନେ କିନେ କିନେ, ତୁ କଣ ଆଗରୁ ଥୁକୁଲ ପକେଇ ଦେଲୁଣୁ?
ଆଲୋ ଥୁକୁଲ କଣ ବା?
ଥୁକୁଲ ମାନେ କାନ୍ଥ। ବେଣୁ ପରା କହିଲା କାରଣ ନ ପଚାରି 100 ଦିଅ।
କଣ ଭୁଲ କହିଲା ଯେ, ତାର ବାହା ବୟସ ହେଲାଣି, ସିଏ ଟଙ୍କା ନେଇ କଣ କରିବ, ଆମର ଜାଣିବା କିଏ ଦରକାର?
ସତେ, ବାହା ବୟସ ହେଲେ କଣ ଖର୍ଚ୍ଚ କାରଣଟା ବୋପା ଜାଣିବା ଦରକାର ନାହିଁ? କାଇଁ ମୋ ବାହା ବେଳେ ତ ଏମିତି ହଉନଥିଲା?
ହଁ ତମ ଯୁଗ ଥିଲା ଦଶହରା।
ହଉ 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 ହଉ, ମାଘ ମାସରେ ତୋ ବାହାଘର, ଜଣେ ଅଛ ଦି ଜଣ ହବ, ତା ଆର ମାଘକୁ ହେଇଥବ 3, ତେଣୁ ଏବେ ଠାରୁ ଖର୍ଚ୍ଚ କରିବା ଛାଡି ରୋଜଗାର କରିବା ଶିଖ।
କରିବି କରିବି ବାପା, ସବୁ କରିବି, ଆଗ ବାହାଘରଟା ହେଇଯାଉ।
ଟାକୁ ବାହା ନିଶା ଧରିଛି, ଏଇ ମୌକାରେ ତାଠୁ ଚିତା କାଟି ଯେତେ ନେଇପାରିବି।
ଆଜି ଭାଗ୍ୟକୁ ରାବିଡ଼ି ହାଣ୍ଡିଟା ଜୁଟିଛି, ଆଗ ତାକୁ ଖାଇସାରେ ତାପରେ ଯାଇ ଅନ୍ୟ କଥା।
ଏଇ ତ ବେଣୁ ଭୋଗ ହାଣି ଧରି ଆସୁଛି, ଆଉ ଇଏ ହଁ ଯାଉଛି ଗୋପୀନାଥଙ୍କ ସିଂହାସନ ପଛରେ ଲୁଚି ରହିବି।
ହେ ପ୍ରଭୁ ଭକ୍ତ ବତ୍ସଳ ଗୋପୀନାଥ, ମୁଁ ତୁମର ଏକମାତ୍ର ପରମ ଭକ୍ତ, ନିତିଆ କଥା ଅନୁସାରେ ମୁଁ ତୁମ ପାଇଁ ହାଣ୍ଡିଏ ରାବିଡ଼ି ଆଣିଛି ପ୍ରଭୁ, ହାଣ୍ଡିଏ ରାବିଡ଼ି ଆଣିଛି, ଏତକ ପେଟ ଭରି ଖାଅ। ମୁଁ ଯେମିତି ରେଣୁକାକୁ ବାହା ହେବି, ମତେ ସେଠିକି ଆଶୀର୍ବାଦ କର ପ୍ରଭୁ, ତୁମ ଅନୁମତି ନ ପାଇବା ପର୍ଯ୍ୟନ୍ତ ମୁଁ ଏଇଠି ତମ ଆଗରେ ଆଖି ବୁଝି ଅଧିଆ ପଡ଼ିଲି ପ୍ରଭୁ, ଅଧିଆ ପଡ଼ିଲି। ହରି ବୋଲ।
ବେଣୁଆ ଅଧିଆ ପଡ଼ିଲା, ଏଇ ମୌକାରେ ମୁଁ ହାଣ୍ଡିଟା ଶେଷ କରେ
ପ୍ରଭୁ। ମୁଁ ନ ଦେଖିଲେ ବି ଜାଣିପାରୁଛି ପ୍ରଭୁ, ମୁଁ ଜାଣିପାରୁଛି ଆପଣ ବର୍ତ୍ତମାନ ହାଣ୍ଡିଟା ଉଠାଉଛନ୍ତି, ଏଇଥର ନିଶ୍ଚୟ ଖାଇବେ। ଖାଆନ୍ତୁ ପ୍ରଭୁ ଖାଆନ୍ତୁ, କିନ୍ତୁ ମୋ ଦରଖାସ୍ତର ବିଚାରଟା ଟିକେ ଶୀଘ୍ର କରନ୍ତୁ ପ୍ରଭୁ, ଶୀଘ୍ର କରନ୍ତୁ। ମୁଁ ଜଣେ ପତିତ ଜନ, ରେଣୁକା ପାଇଁ ମୁଁ ଆଜି ପ୍ରେମ ପାଗଳ ହେଇଛି ପ୍ରଭୁ, ପ୍ରେମ ପାଗଳ ହେଇଛି। कुह प्रभु कुह ताको ताको मु पाइबी तो प्रभु
पाइबू बस निश्चय पाइबू
ये प्रभु प्रभु आपण निजे कहउचंती आपण निजे मोर की भाग्य की भाग्य कुहंतु प्रभु कुहंतु जदि मु पाइबी केबे पाइबी कोउ दिन पाइबी कोउठु पाइबी
आगामी आषाढ़ मास शुक्ल पक्ष पंचमी तिथि बुधवार दिन रेणुका सहित तोर बाहागर निश्चय हम
निश्चय
किंतु मने रख बेणु नित्यानंद भूल है गला माने मु जहा कहिबी तू अलबत मानिबु
ये नित्यानंद भूल है गला ये ये प्रभु प्रभु मु ये सब ठाकुर कोन कहउचंती देखिबा आउ लेकिन आखि खोली देखे ये किए कुरंग को पछरे किए नुचिचिए अबे 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 नित्या तू अबे तू ठाकुर साजी ठाकुर को अमोनिया भोग खाइलु मरिबु मरिबु मूर्ख मरिबु अरे अरे तू मो सांग हई पुणी मते हार किन देखाइलु कहा को एक कथा कहिबी कहा को कहिबी
मरिबु नित्या अल्प दिन रे काल पूरी लाणी तोर नितिया रे काल पूरी लाणी तोर विपरीत बुद्धि दिसिलाणी तोते बसिछु साजी ठाकुर केड़े कथा न कलु तू केड़े कथा न कलु हांडीरा बीड़ी खाई देलु
रेणु को बाहाबा जा हांडी राबिड़ी खाइबा सही तू तो रेणु को बाहाबू आ मु राबिटा न खाइ काई कलु
तो उपरे मोर सकल भरोसा तू पुणी ठकिलु मते नितिया रे तू पुणी ठकिलु मते कहाकु कहिबी मनर बेदना कहाकु जीबी परते सबु कपाल दोष सबु कपाल दोष हारिबी जीवन खाइबी स
अच्छा बेणु ये सुनु सुनु अरे मु आदिकंद मौसा कोठारु सुनिची कन्या पक्ष कुआडे काली देखियो को आसिबे
ए काली पुणी देखिबे कौन आउ देखिबे नाही नाही कौन आउ देखिबे एही केईटा दिन भीतर मोर आउ अधिका कौन हेछि जे प्रथम कथा निशत उठिला नाही सेइति पई से दिन कन्या पखर लोके निश रखिबा को कहि गले हेले निश मोर आदम उठु नाही कि उठिबार संभावना मध्य नाही ए कथा से माने भलो बाबर जानंती हेले तथापि ए भलि जिद धरिबा अर्थ बाघर करिया को ताकर इच्छा नाही
ना ना सब बंदोबस्त करा जबो बेणुआ तू मटे चिंता करना खाली मनो प्राण ढाली गोपीनाथ ठाकुर
अरे तो कथा सुनी मो हताशिया प्राणटा आनंद रे पूरी उठुची रे नित्या आनंद रे पूरी उठुची
हेले नित्या नित्या रे अरे अरे सतरे कोण रेणु को मो बाहेबे
अरे निश्चय हबू
निचा निचा नित्या नित्या तो 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 तो
रम रम रम
तुंडा सुतुंडा हो रे नितू तुंडा हो अरे मो परे परे तो बाघरटा हेई जाऊ
चल 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 काली पाई योजना करिया चल 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 चल
आसंतु आसंतु आज्ञा टिके नई पड़ी घर को पसंतु ये नुआणिया चाण तो मुंड बाजार बहुत संभावना जसवंती जसवंती जस
थाउ थाउ आदिकंद बाबू खोरा जेमती टाणुआ हेची एडे जोर डाकंतु नाई नले सनस्ट्रोक हेजिबो
हां हां मु तबे वॉल्यूम कमाई दउची आहे सुभुची बेणु बाऊ आ कुणिया आसी केते बेळु विराजमान हेलेनी परा कौन जे घर भीतर करूच ए लेंबू दे ठंडा मीठा शरबत दी ग्लास नहीं कि शीघ्र आस
मला मु परा शरबत तैयारी करथिली ए नौ ना
ए ए महाशय बोधे
ये अधमर सासुंकर बड़ झिया माने मोर एकमात्र पुत्र बेणुधरर जन्म कला बहु
धन्य कहिबो आपनकु होय आदिकंद बाबू पदेकर तो कहि देई थांतो ये मो स्त्री
କାମ ଶେଷ।
କଣ ହେଲା ଗା ଇଏ ଆପଣଙ୍କ ସ୍ତ୍ରୀ?
ନା ନା ମୋ ସ୍ତ୍ରୀ ବୋଲି କହିଲି କେତେବେଳେ, ମୋ ଶବ୍ଦଟା ଆପଣ କହିଥାନ୍ତେ ନା।
ରକ୍ଷା ହଉ, ମୋ ସ୍ତ୍ରୀର ପରିଚୟ ଏଭଳି ଦବାର କାରଣ କଣ କି ଆଜ୍ଞା?
କଣ
ବାଛି ବାଛି ଏଭଳି କଥା କହିବା ଦରକାର ଯେମିତି ଗୋଟାଏ ବାକ୍ୟରେ ସମସ୍ତଙ୍କ ପରିଚୟ ମିଳୁଥିବ? ଆପଣ ଖରାପ ଭାବିଲେ କି?
ନା ନା ନା, ଖରାପ ଭାବିବାର ପ୍ରଶ୍ନ ଉଠୁ ନାହିଁ। ହଉ ଏଥର ଆମ ଜୋଇ ବାବୁଙ୍କୁ ଟିକେ ଡକାନ୍ତୁ, ଆମେ ବର ଦେଖି ସାରିବା ପରେ ଅନ୍ୟାନ୍ୟ କଥାବାର୍ତ୍ତା ସବୁ ହବ ନା।
ପୁଅକୁ ମୋର ଦେଖିଲେ କୋଉଥିରେ ବାରିବ ନାହିଁ ମୋ ସମୁଦି। ରଙ୍ଗ ଗୋରା ନୁହଁ କି କଳା ନୁହଁ, ଚେହେରା ମୋଟା ନୁହଁ କି ପତଳା ନୁହଁ, ଅତି ଉଚ୍ଚା ନୁହଁ କି ଅତି ଗେଡା ନୁହଁ, ମୂର୍ଖ ନୁହେଁ କି ପାଠୁଆ ନୁହଁ,
ପୁରୁଷ ନୁହେଁ କି ନାରୀ ନୁହେଁ, ମଣିଷ ନୁହେଁ କି ପଶୁ ନୁହେଁ।
କଣ କହିଲ କଣ କହିଲ, ମଣିଷ ନୁହଁ କି ପଶୁ ନୁହେଁ, ଆଉ କଣ ନବ ଗୁଞ୍ଜର? ନ କହି ନ କହି ତ ବେଶ କହିଲଣି। ଆରେ
ରାଗିଲେ କି ଆଦିକନ୍ଦ ବାବୁ, ଇଏ କଥା କଣ କି ମାନେ ଆପଣଙ୍କ ସ୍ତ୍ରୀ ଆଗ ଆଗ ହେଇ ସବୁ କହିଗଲେ, ଆମେ ଆଉ ଦେଖିବୁ କଣ? ତେଣୁ କହୁ କହୁ କଣ ବିପଦ କହିଦେଲେ କିଛି ଭାବିବେନି।
ନମସ୍କାର ଆଜ୍ଞା।
ଇଏ କିଏ ଆପଣଙ୍କର ପୁତ୍ର?
ଆଜ୍ଞା, ଇଏ ଅଧମର ଏକମାତ୍ର ପୁତ୍ର ବେଣୁଧର।
ଫେସ୍ କଟିଙ୍ଗ ତ ସେମିତି ଜଣା ଯାଉଛି, ହେଲେ ବାବୁ ତମେ ଏକବିଂଶ ଶତାବ୍ଦୀର ପିଲା ହେଇ ନିଶ ରଖିନା କେମିତି? କେବୁଲ ଟିଭିର 50ଟା ଯାକ ଚ୍ୟାନେଲ ଦେଖୁନା କି?
ଇଏ ନିଶ ନିଶ ମାନେ
ନିର୍ଭରେ କୁହ ନିର୍ଭରେ କୁହ, ନିଶ ଉଠି ନାହିଁ ନା ଉଠିବାର ସମ୍ଭାବନା ନାହିଁ?
କଥା କହୁଛନ୍ତି ଆଜ୍ଞା, ଇଏ ମର୍ଦ ପୁଅଟି ନିଶ ନ ଉଠିବ କେମିତି କହିବେ ଯଦି?
ନାଇଁ ନାଇଁ, ମାନେ କଥା କଣ କି ମୁଁ ସେ ନିଶ ଫିସକୁ ପସନ୍ଦ କରେ ନା, ଆଉ କହିବେ ଯଦି ମାନେ ମାନେ କଥା ନିଶ ଉପରେ ଯଦି ଆପଣଙ୍କର ବେଶୀ ପସନ୍ଦ ତେବେ 8 ଦିନ ଛାଡି ଆସନ୍ତୁ, ଆମେ ନିଶ ଉଠେଇକି ଦେଖେଇଦବା।
ଠିକ ଅଛି, ନିଶ ଉଠେଇ ସାରି ଆମକୁ ଖବର ଦିଅ, ଏଥିପାଇଁ 8 ଦିନ କାହିଁକି, 8 ମାସ ସମୟ ନିଅ।
ହଁ ହେଲା, ଠିକ ଅଛି। ଆଉ କଣ ଇଏ ବର ଦେଖା ତ ଏମିତି ପାଣିଆ ପାଣିଆ ହେଇଗଲା, ଆଉ ସବୁ ମାନେ ଆମ ଘର ଦ୍ଵାର ଖାତା ଖତିଆନ ତୋଟା ବଗିଚା ଇତ୍ୟାଦି ଇତ୍ୟାଦି, ତା ଛଡା ଆପଣଙ୍କର ସମୁଦୁଣୀ ଆଉ ମୁଁ ଆମେ ସବୁ ଆପଣଙ୍କ ମନକୁ ପାଉଛୁ ତ, ମାନେ ଆଖିକି ଭଲ ଦିଶୁଛୁ ତ?
ଅବଶ୍ୟ ଭଲ ଦିଶୁଛି। ତେବେ ମୁଁ ଭାବୁଛି ମାନେ ସମୁଦୁଣୀ ବୋଧେ ଆପଣଙ୍କ ଠୁ ବଡ ହେବେ।
କିଏ ସମୁଦୁଣୀ ମୋଠୁ ବଡ? କି କଥା କହୁଛନ୍ତି ଆଜ୍ଞା, ସିଏ ମୋ ସ୍ତ୍ରୀ, ମୋଠୁ ବଡ ହେଲେ ଗୁରୁ ଚାଣ୍ଡାଳ ଦୋଷ ଲାଗିବନି।
ବୁଝିଲ ସମୁଦି, କହିଲେ କହିବ କହିଲା, ମୋର କଣ ଦେଖି ବଡ ବୋଲି କହୁଛ କହିଲ?
ପବନ ନଥିବା ବେଲୁନ ପରିକା ଗାଲ ଚମଦି ସେ ଢିଲା, ପବନ ନଥିବା ବେଲୁନ ପରିକା ଗାଲ ଚମଦି ସେ ଢିଲା, ଆଖି ଦୁଇ ସତେ ଡୁବୁରି ଗଡିଆ ବନ୍ଧ ବାଡ ନାହିଁ ଖୋଲା, ଖାଲି ଢିଲା ଢିଲା ଆଉ ଖୋଲା ଖୋଲା, ଖାଲି ଢିଲା ଢିଲା ଆଉ ଖୋଲା ଖୋଲା। ମୁଣ୍ଡ ବାଳ ଦିଶେ ଛଣ ପଟ ଝୋଟ କଥାରେ ଧଇ ଉଠୁଛି, ମୁଣ୍ଡ ବାଳ ଦିଶେ ଛଣ ପଟ ଝୋଟ କଥାରେ ଧଇ ଉଠୁଛି, ମୋ ବୟସ ସଙ୍ଗେ ତୁମ ବୟସକୁ କଳନା ପରା କରୁଛି, ଧଇ ଉଠୁଛି ଉଠୁଛି ଖାଲି କରୁଛି କରୁଛି, ଧଇ ଉଠୁଛି ଉଠୁଛି ଖାଲି କରୁଛି କରୁଛି।
ବୁଝିଲେ ବୈରାଗୀ ବାବୁ, ଆପଣଙ୍କର ଫୁଲ ନୁଗୁଣା ଦୋଷ ଅଛି। ହଇ ମୋ ପୁଅକୁ ଆପଣଙ୍କ ଝିଅ ବା ହବ, ଆପଣ ମୋ ପୁଅର ବୟସ ନ ଦେଖି ମୋ ସ୍ତ୍ରୀର ଜାତଙ୍କ ଦେଖୁଛନ୍ତି? ନାଇଁ ଏଗୁଡାକ ଦେଖିବା କଣ ଦରକାର?
ଅଛି ଆଦିକନ୍ଦ ବାବୁ, ଦରକାର ଅଛି, ସମୟ ଆସିଲେ ବଳେ ଜାଣିପାରିବ। ହଁ ମୁଁ ଏଥର ବିଦାୟ ନେଉଛି।
କିଛି ଖାଇଲେନି କିଛି ନେଲେନି,
ଖାଇବା ସମୟ କଣ ଚାଲି ଯାଉଛି, ସାତ ପୁରୁଷକୁ ବନ୍ଧୁ ବାନ୍ଧିବା ଯେତେବେଳେ, କେତେ ଆସିବି କେତେ ଖାଇବି। ହଉ ହଉ ନମସ୍କାର।
ନମସ୍କାର। ନା କିଛି ଗୋଟେ ଉପାୟ ଚିନ୍ତା କରିବାକୁ ପଡିବ, ସେଦିନ ବର ଦେଖି ସିନା ତାଙ୍କର ପସନ୍ଦ ହେଲା ନାହିଁ, ହେଲେ ଆଉ ଗୋଟାଏ ନୂଆ ଯୋଜନା କରିବାକୁ ହବ, ଏମିତିଆ ପ୍ଲାନ କରିବି ଯେ କନ୍ୟା ପକ୍ଷ ଜାଣିବେ ଏଇ ଗୋଟାଏ ଖାନଦାନିଆ ଘର, ଏ ଘରର ଗୋଟାଏ ପରମ୍ପରା ଆଭିଜାତ୍ୟ ରହି ଆସିଛି। କୁଆଡେ ଗଲା ସେ ପାଞ୍ଜିଟା, କୁଆଡେ ଗଲା? ଆଜି ହେଲା 10 ତାରିଖ, 10 ତାରିଖ 10 11 14 ତାରିଖରେ ପହିଲି ରଜ, ଆଜି ଦିନ ତ ଗଲା, ହେଲା ଦିନ ହବ ଆଉ କଣ, ମଝିରେ ରହିଲା ଆଉ ଦିନ ମୋଟେ 3ଟା। ଠିକ ଅଛି ଠିକ ଅଛି, ଉପାୟ ମିଳିଗଲା।
ଏଠି ବସି କଣ କରୁଛ ବା?
ପାଞ୍ଜି ଦେଖୁଛି।
ପାଞ୍ଜି ଦେଖୁଛ? ଦେଖିବଟି ଦେଖିବଟି ଶ୍ରୀଗୁଣ୍ଡିଚା କେତେ ତାରିଖରେ ପଡୁଛି। ହେଇଟି ଏ ବର୍ଷ ଯେମିତି ହେଲେ ଗୁଣ୍ଡିଚା ରଥଯାତ୍ରା ଦେଖିବାକୁ ପୁରୀ ନେଇଯିବ। ହେଇଟି ଚାହିଁଲ ସେ ମନୁଆ ବୋଉମ ସିଏ ପରା ତମ ସାଙ୍ଗରେ ପୁରୀ ଯିବାକୁ ମତେ ସାଙ୍ଗ କରିଛି। ତାର କାଳିଆ ପାଖରେ ଭାରି ଭକ୍ତି। ହଁ ଯାଉ, ତା ଖର୍ଚ୍ଚରେ ସିଏ ଯିବ, ଆମକୁ କଣ ବାଧ ଲାଗୁଛି କି?
କେତେ ଗପି ଯାଉଛ ମୋ ବେଣୁ ବୋଉ। ହୟ ଯଶବନ୍ତୀ, ତମେ କେତେ ଗପି ଯାଉଛ? ଆଗ କାମ ଆଗ କର, ଗୁଣ୍ଡିଚା ଦେଖା ପଛ କଥା। ପାକ କାର୍ଯ୍ୟ କୋଉ ଯାଏ ଗଲା?
ପାକ କାର୍ଯ୍ୟ ମାନେ?
ପାକ କାର୍ଯ୍ୟ ମାନେ ରୋଷେଇ ବାସ। କିଅ ଦିନ 12ଟା ସୁଦ୍ଧା ପରା ସେମାନେ ଆସି ପହଞ୍ଚିବେ।
କୋଉ ମାନେ ବା?
କୋଉ ମାନେ? ମୁଁ ଦେଖୁଛି ତମର କୌଣସି କଥା ପଦେ ହେଲେ ବି ତ ମନେ ରହୁନାହିଁ। କିଅ ଆଜି ପରା କନ୍ୟା ତରଫର ଲୋକ ଆମ ବେଣୁଆକୁ ଦେଖିବାକୁ ଆସିବେ। ଇଏ ଭଳି ସାଂଘାତିକ କଥାକୁ ତମେ ପାସରି ଦଉଛ କେମିତି?
ଏଇ କଥା ଇଏ ମୋର କଣ ମନେ ପଡୁଛି? ରୋଷେଇ ବାସ ପରା ସରିବା ଉପରେ
ଦେଖ, ଜମି ବିକ୍ରି କରି କୁଣିଆକୁ ଖର୍ଚ୍ଚ କରାଯାଉଛି। ଫୁଲ ଦମରେ ଖର୍ଚ୍ଚ କର, 10 ଜାଗାରେ 15 ଖର୍ଚ୍ଚ ହଉ, ହେଲେ ଖବରଦାର ଖାଦ୍ୟ ଗଣ୍ଡିକ ଯେପରି ଅରୁଚି ନ ହୁଏ। କଣ ବୁଝିଲ? ଆରେ ଯେତେ ହେଲେ ଆମେ ପୁଅବାଲା ପରା।
ହଁ ମୁଁ ବୁଝିଲି।
ହଁ ଶୁଣ, ତମେ ଶୀଘ୍ର ରୋଷେଇ କାମଟା ସାରିଦେଇ ଭଲ ଶାଢୀ ଗହଣା ଗାଣ୍ଠି ପିନ୍ଧି ନିଜକୁ ଟିକେ ସଜେଇ ନିଅ। ମୁଁ ସେଦିନ ଯେଉଁ ଲାଲ ପାଟ ଶାଢୀଟା ଆଣିଥିଲି ତାକୁ ଭଲ ଭାବରେ କୁଞ୍ଚେଇକି ପିନ୍ଧିବ, ଆଉ ଚାବି ପେନ୍ଥା ଅଣ୍ଟାରେ ଝୁଲେଇବାକୁ ଯେମିତି ଭୁଲି ନ ଯାଉ। ବୁଝିଲ?
ମଲା, ଏ ଘରେ ତ 3ଟାରୁ 4ଟା ସୁଟକେସ୍ ବି ନାହିଁ। ଗୋଟାଏ ମୋ ବାହାଘର ବେଳର, ଗୋଟାଏ ପୁଆଣି ବେଳର, ଆଉ ଗୋଟାଏ ମୋ ଭାଉଜ ନଣଦ ଫୁଟୁଳି ଆଣିଥିବା ସୁଟକେସ୍। ସେଥିରେ ପୁଣି କୋଉଥିରେ ତାଲା ନାହିଁ ତ କୋଉଥିରେ କୁଣ୍ଡା ଭାଙ୍ଗି ଯାଇଛି, ଆଉ ଚାବି ନଥାଏ, ଅଣ୍ଟାରେ ଝୁଲେଇବି କେମିତି?
ସେ ମନୁଆ ବହୁତ ଟିକେ ମାଗି ଆଣୁନ, କାରଣ ଚାବି ପେନ୍ଥାରୁ ଘରର ଆଭିଜାତ୍ୟ ଜଣା ପଡେ। ଛଡା ଆଜିକାଲି ଯୁଗରେ ଚାବି ଝୁଲିବା ଗୋଟାଏ ଷ୍ଟାଇଲ।